ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ କୃତାଞ୍ଜଳି ତ୍ରିପାଠୀ। ଜୁହାର। ପହିଲା ମୁଖିଆ ଖବର। ପ୍ରଧାନମନ୍ତ୍ରୀଙ୍କର ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ୍ର ଚାଷୀମାନଙ୍କ ଲାଗି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ଡିଏପି ସାର 50 କେଜି ବେଗ୍ ପିଛା 1350 ଟଙ୍କା ଦେଇ ପାଇବେ ଚାଷୀ। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଆଇବା ଆର୍ଥିକ ବଛର ତକ ରହିବା ଜାରି। ଏ ବଛର ଫେବୃୟାରୀ ମାସ ରାଜ୍ୟ ଲାଗୁ ହେବା ଆୟୁଷ୍ମାନ ଭାରତ ଯୋଜନା କହିଲେ ସ୍ୱାସ୍ଥ୍ୟମନ୍ତ୍ରୀ। ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ହରିବାବୁ କମ୍ବମ୍ପତି ଆଇବା ଶୁକ୍ରବାର ଦିନ ନେବେ ଶପଥ। ଆଉର୍ ହକି ଇଣ୍ଡିଆ ଲିଗ୍ର 5 ନମ୍ବର ଦିନେ ଆଜି ସ୍ରାଚି ରାହା ବେଙ୍ଗଲ ଟାଇଗରକେ ଭେଟବା ଟିମ୍ ଗୋନାସିକା ଦଲ। ଏଥର ପୂରା ଖବର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାତି ହୋଇଥିବା କେନ୍ଦ୍ର କ୍ୟାବିନେଟ୍ ବୈଠକଟି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ଆର୍ ପୁନର୍ଗଠିତ ପାଣିପାଗ ଭିତ୍ତିକ ଫସଲ ବୀମା ଯୋଜନାକେ 2025-26 ତକ ଜାରି ରଖବାରକେ ଅନୁମୋଦନ ମିଳିଛି। ଏଥିଲାଗି 2021-22 ନୁ 2025-26 ତକ ମୋଟ 69,515.71 କୋଟି ଟଙ୍କାର ବ୍ୟୟବରାଦ ହୋଇଛି। ଏ ନିଷ୍ପତ୍ତିର ଲାଗି 2025-26 ତକ ଦେଶର ଚାଷୀମାନେ ପ୍ରତିରୋଧ ନାଇଁ କରି ହେଉଥିବାର ପ୍ରାକୃତିକ ବିପର୍ଯ୍ୟୟନୁ ଫସଲ ନୁକସାନର ମୁକାବିଲାତି ସାହାଯ୍ୟ କରିବା। ଇତା ଛଡ଼ା ଏ ଯୋଜନାର କାର୍ଯ୍ୟକାରିତାତି ବ୍ୟାପକ ଜ୍ଞାନକୌଶଳର ବ୍ୟବହାର ଲାଗି ସ୍ୱଚ୍ଛତା ଆଉ ଦାବି ଗଣନା ଆର୍ ସମାଧାନ ବଢ଼ାବାର ଲାଗି କେନ୍ଦ୍ର କ୍ୟାବିନେଟ୍ 824.77 କୋଟି ଟଙ୍କାର ଇନୋଭେସନ୍ ଆର୍ ଟେକ୍ନୋଲୋଜି ଲାଗି ଗୋଟେ ପାଣ୍ଠି ଗଠନ କରିବାର ଲାଗି ବିଲ୍ ଅନୁମୋଦନ ମିଳିଛି। ପାଣିପାଗ ସୂଚନା ଆର୍ ନେଟୱାର୍କ ଡାଟା ସିଷ୍ଟମ ୱିଣ୍ଡସ୍ ବ୍ଲକ ସ୍ତରସ୍ତି ସ୍ୱୟଂଚାଳିତ ପାଣିପାଗ କେନ୍ଦ୍ର ଏଡବ୍ଲ୍ୟୁଏସ୍ ଆର୍ ପଞ୍ଚାୟତ ସ୍ତରତି ସ୍ୱୟଂଚାଳିତ ବର୍ଷା ମାପକ ଏଆର୍ଜି ସ୍ଥାପନା କରବାରକେ ଲକ୍ଷ୍ୟ ରଖାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ୟାବିନେଟ୍ର ଏ ନିଷ୍ପତ୍ତିକେ ସ୍ୱାଗତ ଯୋଗ୍ୟ ବୋଲି କହିବାର ସହିତ ଆମେ ଆମର ଅନ୍ନଦାତା ଚାଷୀ ଭାଇଭଉଣୀମାନଙ୍କ ଲାଗି ଗର୍ବିତ ଯେନ୍ମାନେ ଦେଶକେ ଖାଦ୍ୟଶସ୍ୟ ଯୋଗାଇ ଦେବାର ଲାଗି କଡ଼ା ପରିଶ୍ରମ କରସନ୍। 2025ର ପହିଲା କ୍ୟାବିନେଟ୍ ଆମର ଚାଷୀମାନଙ୍କର ବିକାଶ ଲାଗି ସମର୍ପିତ ବୋଲି ଗଣମାଧ୍ୟମକେ ପ୍ରଧାନମନ୍ତ୍ରୀ କହିଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାତି ହୋଇଥିବାର କେନ୍ଦ୍ର କ୍ୟାବିନେଟ୍ ବୈଠକଟି ଚାଷୀମାନଙ୍କୁ ସୁଲଭ ମୂଲ୍ୟତି ଡାଇ ଏମୋନିୟମ ଫସ୍ଫେଟ୍ ଡିଏପି ସାରର ନିରନ୍ତର ଯୋଗାବାର ଲାଗି ଏନ୍ବିଏସ୍ ସବ୍ସିଡି 3,500 ଟଙ୍କା ହାର୍ତି ଡିଏପି ଉପରେ ଏକକାଳୀନ ଖାସ୍ ପ୍ୟାକେଜ୍କେ ଏନ୍ବିଏସ୍ ସବ୍ସିଡିଠାନୁ 3,500 ଟଙ୍କା ବଢ଼ାବାର ଲାଗି ସାର ବିଭାଗର ପ୍ରସ୍ତାବକେ ଅନୁମୋଦନ ମିଳିଛି। ଏ ବାବଦେ କେନ୍ଦ୍ର ସରକାର 3,850 କୋଟି ଟଙ୍କା ଅତିରିକ୍ତ ଖର୍ଚ୍ଚା ବହନ କରିବେ। ଏଥିଲାଗି ରିହାତି ସୁଲଭ ଆର୍ ଉପଯୁକ୍ତ ଦର୍ତି ଚାଷୀମାନଙ୍କୁ ଡିଏପି ମିଳିବାରଟା ସୁନିଶ୍ଚିତ କରାଯାଇପାରବା। ନୂଆଦିଲ୍ଲୀଠାରେ କ୍ୟାବିନେଟ୍ ବୈଠକରୁ ଗଣମାଧ୍ୟମକେ ସୂଚନା ଦେଇକରି ସୂଚନା ଆଉ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍, ଚାଷୀମାନେ 50 କିଲୋଗ୍ରାମ ବେଗ୍ ପିଛା 1,350 ଟଙ୍କାଥି ଡିଏପି ସାର ପାଇବାରଟା ଜାରି ରହିବା। ଅତିରିକ୍ତ ଖର୍ଚ୍ଚା କେନ୍ଦ୍ର ସରକାର ବହନ କରିବେ। ରାଜ୍ୟ ଆଇବା ଫେବୃୟାରୀ ମାସ ଆୟୁଷ୍ମାନ ଭାରତ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଲାଗୁ ହେବା ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କହିଛନ୍। ଗଣମାଧ୍ୟମକେ ସୂଚନା ଦେଇକରି ମନ୍ତ୍ରୀ ଶ୍ରୀ ମହାଲିଙ୍ଗ କହିଛନ୍ ଯେ ଆୟୁଷ୍ମାନ ଭାରତ ସହିତ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାକେ ମିଶାଯିବା ଆର୍ ରାଜ୍ୟ ଏହି ଯୋଜନାର କାର୍ଯ୍ୟକାରିତା ଦିଗେ ସରକାର କାମ କରୁଛନ୍। ଏଥିଲାଗି ନିୟମାବଳୀ ତିଆରି ଶେଷ କ୍ଷେପେ ପହଞ୍ଚିଛି। ରାଜ୍ୟ 1 କୋଟି ପରିବାରର 3.5 କୋଟି ଲୋକଙ୍କୁ ଏହି ଯୋଜନାଟି ସାମିଲ କରାଯିବା। ଦେଶେ 30,000 ହସ୍ପିଟାଲନ ଏହି ଯୋଜନାର ସୁବିଧା ମିଳିପାରବା। ଫି ପରିବାରର ପୁରୁଷଙ୍କୁ 5 ଲକ୍ଷ ଆର୍ ମହିଳାଙ୍କୁ 10 ଲକ୍ଷ ଟଙ୍କା ତକ ଚିକିତ୍ସା ସୁବିଧା ମିଳିବା ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍। ମନ୍ତ୍ରୀ ଆହୁରି କହିଛନ୍ ଯେ ଇ କେୱାଇସି ଡାଟାବେସ୍କେ ଆଧାର କରିକରି ହିତାଧିକାରୀମାନଙ୍କୁ କାର୍ଡ଼ ବଣ୍ଟାଯିବା। ଯେନ୍ମାନଙ୍କର ଇ କେୱାଇସି ନାହିଁ ହୋଇ ସେମାନଙ୍କ ନାଁକେ ସରକାର ବିଚାରକେ ନେବେ ବୋଲି ମନ୍ତ୍ରୀ କହିଛନ୍। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ରାଜ୍ୟର ନୂଆ ରାଜ୍ୟପାଳ ଭାବେ ହରିବାବୁ କମ୍ବମ୍ପତି ଆଇବା 3 ତାରିଖ ଶୁକ୍ରବାର ଦିନ ଶପଥ ନେବେ। ରାଜଭବନଠାରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବା। କାର୍ଯ୍ୟକ୍ରମଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଉ ରାଜ୍ୟ ମନ୍ତ୍ରିମଣ୍ଡଳର ବହୁତ ସଦସ୍ୟ ଉପସ୍ଥିତ ରହିବେ। ଆଇବାକାଲି ଶ୍ରୀ କମ୍ବମ୍ପତି ଓଡ଼ିଶା ଆସିବେ। ଓଡ଼ିଶା ପହଞ୍ଚିଲା ଉତ୍ତରୁ ସେ ପୁରୀ ଯାଇକରି ଶ୍ରୀଜୀଉଙ୍କର ଦର୍ଶନ କରିବେ ବୋଲି ରାଜଭବନ ତରଫରୁ ସୂଚନା ଦିଆଯାଇଛି। ସାରା ରାଜ୍ୟ ଆଜି ଇଂରାଜୀ ନୂଆ ବଛର 2025 ବହୁତ ଉଷ୍ଣାକିତି ପାଳନ କରାଯାଉଛି। ଏ ଅବସରରେ ଗଲା ଅଧାରାତିନି ନୂଆ ବଛରକେ ସ୍ୱାଗତ ଜଣାଇକରି ଭିନ୍ ଭିନ୍ ଅନୁଷ୍ଠାନ ସଂଗଠନ ବ୍ୟକ୍ତିବିଶେଷଙ୍କ ତରଫରୁ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି। ଆଜି ଭୋର୍ନୁ ଲୋକେ ଭିନ୍ ଭିନ୍ ଦେବାଦେବୀଙ୍କର ମନ୍ଦିର ଯାଇକରି ସେନ ପୂଜାର୍ଚ୍ଚନା କରୁଛନ୍। ଇଂରାଜୀ ନୂଆବରଷ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇକରି 2025 ସଂକଟ ଜୀବନ୍ତୀ ଖୁସି ଶାନ୍ତି ସମୃଦ୍ଧି ଆନୁ ବୋଲି ସେ କାମନା କରିଛନ୍। ରାଷ୍ଟ୍ରପତି ସଭେ ଏକଜୁଟ ହୋଇକରି ଦେଶ ତଥା ପୂର୍ତ୍ତିର ଅନ୍ତର୍ଭୁକ୍ତି ଆଉ ଉଜ୍ଜଳ ଭବିଷ୍ୟତ ଲାଗି କାମ କରବାରକେ ଆହ୍ୱାନ ଦେଇଛନ୍। ଉପରାଷ୍ଟ୍ରପତି ଜଗଦୀପ ଧନକର ତାଙ୍କର ଶୁଭେଚ୍ଛା ବାର୍ତ୍ତାତି ଦେଶବାସୀଙ୍କୁ ଅଭିନନ୍ଦନ ଜଣାବାର ସହିତ 2047 ବିକଶିତ ଭାରତ ଗଠନ ସହିତ ସମ୍ଭିଧାନର ନିର୍ମାତାଙ୍କର ସପନକେ ସାକାର କରବାର ଲାଗି ଚେଷ୍ଟା କରବାରକେ କହିଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇ ନୂଆ ବରଷ ସମକଲ ଲାଗି ସମ୍ଭାବନା ସଫଳତା ଆଉ ଅସରନ୍ତି ଖୁସି ଆନୁ ବୋଲି କହିଛନ୍। ଶ୍ରୀ ମୋଦି ଦେଶବାସୀଙ୍କ ନିରାମୟ ଜୀବନ ସହିତ ପ୍ରଗତି କାମନା କରିଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀଙ୍କୁ ନୂଆବରଷ ଉଦେ ଶୁଭକାମନା ଜଣାଇକରି ସମୃଦ୍ଧ ଆଉ ବିକଶିତ ଓଡ଼ିଶା ଗଠନ ଦିଗେ ସଂକଳ୍ପ ନେବାରକେ ଆହ୍ୱାନ ଦେଇଛନ୍। ସିଆଡ଼େ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆବରଷ ସମକଲ ଲାଗି ସମ୍ଭାବନା ଆର୍ ନୂଆ ଉତ୍ସାହର ବରଷ ହେଉ ବୋଲି ତାଙ୍କର ବାର୍ତ୍ତାଥି କହିଛନ୍। ନୂଆବରଷ ଅବସରରେ ଶ୍ରୀକ୍ଷେତ୍ର ପୁରୀନ ଆଜ ଜବର ଭିଡ଼ ହୋଇଛି। ଲକ୍ଷାଧିକ ଭକ୍ତ ଆର୍ ଶ୍ରଦ୍ଧାଳୁ ଶ୍ରୀମନ୍ଦିରନ ମହାପୁରୁମାନଙ୍କର ଦର୍ଶନ କରିଛନ୍। ରାତି 12 ବାଜିକରି 35 ମିନିଟ୍ରେ ଶ୍ରୀମନ୍ଦିର ଦ୍ୱାର ଫିଟା ଯିବା ଋତୁରୁ ଭକ୍ତ ଆର୍ ଶ୍ରଦ୍ଧାଳୁମାନେ ଶୃଙ୍ଖଳିତ ଭାବେ ବ୍ୟାରିକେଡ୍ ଦେଇକରି ଦର୍ଶନ ଲାଗି ସିଂହଦ୍ୱାର ବାଟେ ଯାଉଛନ୍। ସିଆଡ଼େ ଶୃଙ୍ଖଳିତ ଭାବେ ଭକ୍ତମାନେ ମହାପୁରୁମାନଙ୍କର ଦର୍ଶନ କରିଥିବାର ବେଳେ ସମୁଦ୍ର ଖଣିନ ଆଜ ସକାଳୁ ସୂର୍ଯ୍ୟ ଉଦୟ ଦେଖିବା ଲାଗି ଜବର ଭିଡ଼ ଜମିଥିଲା। ଶୃଙ୍ଖଳିତ ଦର୍ଶନ ଆର୍ ଭିଡ଼କେ ନିୟନ୍ତ୍ରଣ କରିବାର ଲାଗି 60 ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଛି। ସାରା ରାଜ୍ୟରେ ଆଜିଠାନୁ ସଡ଼କ ସୁରକ୍ଷା ସପ୍ତାହ ପାଳନ କରାଯାଉଛି। ସଡ଼କ ନ ଦୁର୍ଘଟଣାକେ ରୋକବାର ସହିତ ଟ୍ରାଫିକ୍ ନିୟମକେ ପାଳନ କରିବାର ଲାଗି ଛାତ୍ରଛାତ୍ରୀଙ୍କ ନୁ ନେଇକରି ସରକାରୀ ସ୍ତର ଆର୍ ଭିନ୍ ଭିନ୍ ସଂଗଠନ ତରଫ ସଚେତନତା କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ସଡ଼କ ଦୁର୍ଘଟଣାତି ଅତକାନୁ ଅତକା ଜୀବନ କେନ୍ତାକରି ରକ୍ଷା କରାଯାଇପାରବା ସେ ବାବଦେ ବାର୍ତ୍ତା ଦିଆଯାଉଛି। ଏ ବଛର ସଡ଼କ ସୁରକ୍ଷା ସପ୍ତାହର ବାର୍ତ୍ତା ହେଉଛି ସୁରକ୍ଷିତ ଭାବେ ଘରକୁ ଫେରନ୍ତୁ। ଜିଲ୍ଲାସ୍ତରତି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଆର୍ ପୁଲିସର ମିଳିତ ସହଯୋଗତି ଭିନ୍ ଭିନ୍ ସଚେତନତାମୂଳକ ସଡ଼କ ସୁରକ୍ଷା କାର୍ଯ୍ୟକ୍ରମମାନ ଆୟୋଜନ କରାଯିବା। ରାଜ୍ୟ ସରକାର ଆଜ ତିନିଜଣ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କୁ ଡିଜିପି ପାହ୍ୟାକେ ପଦୋନ୍ନତି ଦେଇଛନ୍। ସେମାନେ ହେଉଛନ୍ 1993 ବେଚ୍ର ଆଇପିଏସ୍ ଅଧିକାରୀ ବିନୟ ତୋଷ ମିଶ୍ର, ଆର୍ପି କୋଚେ ଆର୍ ସୁଶାନ୍ତ କୁମାର ନାଥ। ଏ ବାବଦେ ସାଧାରଣ ପ୍ରଶାସନ ଆର୍ ସାଧାରଣ ଅଭିଯୋଗ ବିଭାଗ ତରଫ ବିଜ୍ଞପ୍ତି ପ୍ରକାଶ ପାଇଛି। ଦେବଗଡ଼ ଜିଲ୍ଲା ପ୍ରଶାସନ ଆର୍ ସଂସ୍କୃତି ବିଭାଗ ତରଫ ଜିଲ୍ଲା ସଂସ୍କୃତି ଭବନଠାରେ 32 ନମ୍ଘର ଦେବଗଡ଼ ଜିଲ୍ଲା ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏ ଅବସରରେ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁଙ୍କର ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମଟି ଦେବଗଡ଼ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମଟି ଅତିଥିମାନେ ଦେବଗଡ଼ ଜିଲ୍ଲାର ଗଠନ ଲାଗି ଅବଦାନ ଥିବାର ମୁଖ୍ୟ ବ୍ୟକ୍ତିବିଶେଷଙ୍କୁ ଶ୍ରୋତା କରବାର ସହିତ ଜିଲ୍ଲାକେ ଗୋଟିଏ ବିକଶିତ ଜିଲ୍ଲା ଭାବେ ଗଢ଼ବାର ଲାଗି କହିଥିଲେ। ସୁବର୍ଣ୍ଣପୁରର ଭୀମଭୋଇ କଳାମଣ୍ଡଳ ପଡ଼ିଆଠାରେ ଆଜ ପଇଁରୀ ତିହାରର ରୌପ୍ୟ ଜୟନ୍ତୀ ଉତ୍ସବ ଉଦ୍ଘାଟିତ ହୋଇଯାଇଛି। ତିନିଦିନ ଧରିକରି ହେବାରକେ ଥିବା କାର୍ଯ୍ୟକ୍ରମଟି ରାଜ୍ୟ ଆର୍ ଜାତୀୟ ସ୍ତରର ନୃତ୍ୟ ଦଳ ଇତି ଭାଗ ନେବେ। ବରଗଡ଼ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବ ଆଇବା 3 ତାରିଖନୁ ମୂଲ ହେବା, ଏଥିଲାଗି ପ୍ରସ୍ତୁତି ଜୋରସୋରତି ଚାଲିଛି। ଧନୁଯାତ୍ରା ଅବସରରେ ଆଜ ବରଗଡ଼ ମହିଳା କଲେଜ ସାମ୍ନାନ୍ତି ରଙ୍ଗୋଲି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଇତି 50 ଅତକା ଦଳ ଭାଗ ନେଇଥିଲେ। ଇନ ଜଣାଇ ଦିଆଯାଇପାରେ ଯେ ଆଇବା ଶୁକ୍ରବାର ସକାଳବେଳା ସାଂସ୍କୃତିକ ଶୋଭାଯାତ୍ରାର ସହିତ ବରଗଡ଼ଠାରେ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ମୂଲ ହେବା। ରାଉରକେଲା ବିର୍ସାମୁଣ୍ଡା ଆନ୍ତର୍ଜାତୀୟ ହକି ଷ୍ଟାଡିୟମ୍ଠାରେ ଚାଲିଥିବା ହକି ଇଣ୍ଡିଆ ଲିଗ୍ର ଆଜ 5 ଦିନେ ସ୍ରାଚି ରାହା ବେଙ୍ଗଲ ଟାଇଗର ଆର୍ ଟିମ୍ ଗୋନାସିକା ଦଳ ଭିତରେ ମ୍ୟାଚ୍ ହେବା। ରାତିରେ 8:15 ଖେଲ୍ ମୂଲ ହେବା। ଇନ ଜଣାଇ ଦିଆଯାଇପାରେ ଯେ ଗଲାକାଲି ହାଇଦ୍ରାବାଦ ତୋଫାନ୍ସ ଦଳ 5-4 ସୁଟ୍ ଆଉଟ୍ ଦିଲ୍ଲୀ ଏସ୍ଜି ପାଇପର୍ସକେ ହରାଇଛି। ପ୍ରଧାନମନ୍ତ୍ରୀଙ୍କର ଅଧ୍ୟକ୍ଷତାତି କେନ୍ଦ୍ର କ୍ୟାବିନେଟ୍ର ଚାଷୀମାନଙ୍କ ଲାଗି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ଡିଏପି ସାର 50 କେଜି ବେଗ୍ ପିଛା 1,350 ପାଇବେ ଚାଷୀ। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଆଇବା ଆର୍ଥିକ ବଛର ତକ ରହିବା ଜାରି। ଏ ବଛର ଫେବୃଆରୀ ମାସରୁ ରାଜ୍ୟ ଲାଗୁ ହେବା ଆୟୁଷ୍ମାନ ଭାରତ ଯୋଜନା କହିଲେ ସ୍ୱାସ୍ଥ୍ୟମନ୍ତ୍ରୀ। ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ହରିବାବୁ କମ୍ମନପତି ଆଇବା ଶୁକ୍ରବାର ଦିନ ନେବେ ଶପଥ। ଆହୁରି ହକି ଇଣ୍ଡିଆ ଲିଗ୍ର 5 ଦିନେ ଆଜ ସ୍ରାଚି ରାହା ବେଙ୍ଗଲ ଟାଇଗରକେ ଭେଟବା ଟିମ୍ ଗୋନାସିକା ଦଳ। ଆଜି ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।